ଦି ଡିପ୍ ଡାଇଭ୍‌କୁ ସ୍ୱାଗତ। ଆଜି ଆମେ ଗୋଟେ ବେଶ୍ ମାନେ କୌତୁହଳପୂର୍ଣ୍ଣ ଆଉ ଟିକେ ଅଲଗା ଧରଣର ଆଇଡିଆ ଉପରେ କଥା ହେବା। ଆଇଡିଆଟା ହେଉଛି, ଯେଉଁମାନେ ବୁଦ୍ଧିମାନ କିନ୍ତୁ ସ୍ୱଭାବରେ ଟିକେ ଏମିତି କହିପାରିବା ଆଳସ୍ୟ ପରାୟଣ, ସେମାନେ ହିଁ ପ୍ରକୃତରେ ସବୁଠୁ ଇନୋଭେଟିଭ୍ ହୋଇଥାନ୍ତି, ମାନେ ନୂଆ ନୂଆ ଜିନିଷ ବାହାର କରନ୍ତି। ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁନି?
ନିଶ୍ଚୟ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଛି, କାରଣ ଆମ ସମାଜରେ ତ ସବୁବେଳେ କୁହାଯାଏ, କଠିନ ପରିଶ୍ରମ କର, ବହୁତ ସମୟ ଦେଇ କାମ କର, ସେଇଟାକୁ ହିଁ ସଫଳତାର ଚାବିକାଠି ଭାବନ୍ତି ସମସ୍ତେ। ଆଉ ଆଳସ୍ୟ ଶବ୍ଦଟା ତ ଗୋଟେ ନେଗେଟିଭ୍ ଶବ୍ଦ ଭଳିଆ ନା?
ଏକଦମ, ସାଧାରଣତଃ ସେମିତି ହିଁ ଭାବନ୍ତି, କିନ୍ତୁ ଆମେ ଆଜି ଯେଉଁ ବିଷୟରେ କଥା ହେଉଛେ ସେଇଟା ଏକ ନିର୍ଦ୍ଦିଷ୍ଟ ସୋର୍ସରୁ ଆସିଛି, ଆଉ ସେଠି କୁହାଯାଇଛି ଯେ ଏକ ପ୍ରକାର ବୁଦ୍ଧିମାନ ଆଳସ୍ୟ, ହଁ ଇଣ୍ଟେଲିଜେଣ୍ଟ ଲେଜିନେସ୍, ସେଇଟା ଇନୋଭେସନ୍ ପାଇଁ ଗୋଟେ ବଡ଼ କାରଣ ହୋଇପାରେ।
ଆଉ ଏଇ ଯେଉଁ ସୋର୍ସ କଥା କହୁଛନ୍ତି, ସେଥିରୁ ଲାଗୁଛି ଯେମିତି ଏହା କାହାର ବ୍ୟକ୍ତିଗତ ଜୀବନର ଅନୁଭୂତିରୁ ଆସିଛି, ବିଶେଷ କରି କର୍ପୋରେଟ୍ ଲାଇଫ୍ ବା ଚାକିରି ଜୀବନର ଅନୁଭୂତି।
ହଁ, ସେଇଟା ହିଁ ଏହାକୁ ଆହୁରି ଇଣ୍ଟରେଷ୍ଟିଂ କରୁଛି। ତେବେ ଆଜି ଆମେ ଚେଷ୍ଟା କରିବା ଏହି ଆଇଡିଆଟାକୁ ଭଲଭାବେ ବୁଝିବା ପାଇଁ, କାହିଁକି ଆଉ କେମିତି, ମାନେ ବୁଦ୍ଧି ସାଙ୍ଗକୁ ଏ ଯେଉଁ ଆଳସ୍ୟ କଥା କୁହାଯାଉଛି ସେଇଟା ନୂଆ ସମାଧାନ ବାହାର କରିପାରେ। ଆଚ୍ଛା, ଚାଲନ୍ତୁ ଏହା ଭିତରକୁ ଟିକେ ଯିବା। ତ ମୂଳ କଥା ହେଲା, ଲେଜି ୟେଟ୍ ସ୍ମାର୍ଟ ପିପଲ୍ ଆର୍ ଅଫେନ୍ ଦ ମୋଷ୍ଟ ଇନୋଭେଟିଭ୍, ଅର୍ଥାତ୍ ବୁଦ୍ଧିଆ କିନ୍ତୁ ଅଳସୁଆ ଲୋକମାନେ ପ୍ରାୟତଃ ସବୁଠୁ ବେଶୀ ନୂଆ କଥା ଭାବିପାରନ୍ତି। ଏଇଟା ତ ବଡ଼ ଷ୍ଟେଟମେଣ୍ଟ, ଏହା ପଛର ଯୁକ୍ତି କ'ଣ, କେମିତି ଏହା କାମ କରେ?
ଦେଖନ୍ତୁ, ଆମ ସୋର୍ସ ଅନୁସାରେ ଏହାର କିଛି ମୁଖ୍ୟ କାରଣ ଅଛି। ପ୍ରଥମ କଥା ହେଲା, ଏମିତି ଯେଉଁ ଲୋକମାନେ ସେମାନେ ସାଧାରଣତଃ ଯାହା ଚାଲିଛି, ଯେମିତି ଚାଲିଛି ଷ୍ଟାଟସ୍କୋ, ସେଇଟାକୁ ସହଜରେ ମାନି ନିଅନ୍ତିନି, ସେମାନେ ଚ୍ୟାଲେଞ୍ଜ କରନ୍ତି, ଜିନିଷ ଯେମିତି ଅଛି ସେମିତି ଗ୍ରହଣ କରିବା ବଦଳରେ ପ୍ରଶ୍ନ ପଚାରନ୍ତି। ଆଉ ଏଇଠି ଗୋଟେ ଇଣ୍ଟରେଷ୍ଟିଂ କଥା କ'ଣ ନା, ସେମାନଙ୍କ ମନରେ ସବୁବେଳେ ଗୋଟେ ସନ୍ଦେହ ଥାଏ ଯେ ଏ ଯେଉଁ ପ୍ରଣାଳୀରେ କାମ ହେଉଛି ଏଇଟା କ'ଣ ସବୁଠୁ ଭଲ। ସେମାନେ ଭାବନ୍ତି, ଆରେ ଏହାକୁ ଆହୁରି ସହଜରେ କରିହେବାନି କି, କିମ୍ବା ଏ ପୂରା କାମଟା କରିବା ଦରକାର ଅଛି ନା ନାହିଁ।
ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ ଆମେ ଅନେକ ସମୟରେ ତ କେବଳ ଅଭ୍ୟାସରେ କାମ କରିଚାଲୁ, କିମ୍ବା ଆଗରୁ ଏମିତି ହେଇଆସିଛି ଭାବି ସେମିତି କରିଚାଲିଥାଉ। ଏଇ ଯେଉଁ ପ୍ରଶ୍ନ କରିବାର କ୍ଷମତା, ସେଇଟା ହିଁ ବୋଧେ ପରିବର୍ତ୍ତନ ଆଣେ।
ଏକଦମ ଠିକ୍ କହିଲେ, ସେମାନେ କେବଳ ଅର୍ଡର୍ ଫଲୋ କରିବା ବଦଳରେ କାହିଁକିଟା ଖୋଜନ୍ତି। ଏହା ସହିତ ଯୋଡ଼ା ଆଉ ଗୋଟେ କାରଣ ହେଲା, ସେମାନେ ଅନାବଶ୍ୟକ ପରିଶ୍ରମ, ମାନେ ଯେଉଁ କାମରେ ବେଶୀ କିଛି ମୂଲ୍ୟ ନାହିଁ ବା ବହୁତ ରିପିଟେଟିଭ, ସେମିତି କାମକୁ ଏଡ଼େଇ ଯିବାକୁ ଚାହାନ୍ତି। ମାଇଣ୍ଡଲେସ୍ ଲେବର୍ ଯାହାକୁ କୁହାଯାଏ। ଯଦି କେଉଁ କାମ ବହୁତ କଷ୍ଟ ବା ବୋରିଂ ଲାଗୁଛି ଆଉ ତା'ର ଫଳାଫଳ ବି ସେତେ ନୁହେଁ, ସେମାନେ ସ୍ୱାଭାବିକ ଭାବେ ସେଥିରୁ ବଞ୍ଚିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଇଠି ବୁଦ୍ଧିମାନ ଶବ୍ଦଟା ଇମ୍ପୋର୍ଟେଣ୍ଟ, ସେମାନେ ଖାଲି କାମରୁ ପଳେଇ ଯାଆନ୍ତିନି, ବରଂ ସେମାନେ ପଚାରନ୍ତି, ଆଚ୍ଛା ଏଇ ଯେଉଁ ବିରକ୍ତିକର କାମଟା, ଏହାକୁ କରିବାର କିଛି ସହଜ ବାଟ ଅଛି କି,
ମାନେ କିଛି ଭଲ ଉପାୟ,
ହଁ କିଛି ସ୍ମାର୍ଟ ୱେ, କିଛି ଅଟୋମେଟ୍ କରିହେବ କି। ଏଇ ଯେଉଁ ଚିନ୍ତାଧାରା, ଏଇଟା ହିଁ ତ ନୂଆ ପ୍ରୋସେସ୍, ନୂଆ ଟୁଲ୍ସ ବା ନୂଆ ସିଷ୍ଟମ୍ ବାହାର କରିବାରେ ସାହାଯ୍ୟ କରେ।
ଏଇଟା ଶୁଣିବାକୁ ବହୁତ ପ୍ରାକ୍ଟିକାଲ ଲାଗୁଛି। ମନେ କରନ୍ତୁ କର୍ପୋରେଟ୍ ଅଫିସ୍‌ମାନଙ୍କରେ, ସେଠି ବହୁତ ରିପୋର୍ଟ ବନେଇବାକୁ ପଡ଼େ, ଡାଟା ଏଣ୍ଟ୍ରି କରିବାକୁ ହୁଏ ପ୍ରତିଦିନ କି ପ୍ରତି ସପ୍ତାହରେ, ହୁଏତ ଜଣେ ବହୁତ କର୍ମଠ ଲୋକ ଘଣ୍ଟା ଘଣ୍ଟା ଧରି ସେଇ କାମ କରୁଥିବ।
ହଁ, ସେମିତି ତ ହୁଏ।
କିନ୍ତୁ ଜଣେ ଯିଏ ଟିକେ ବୁଦ୍ଧିମାନ ଆଳସୀ ଟାଇପ୍‌ର, ସେ ହୁଏତ ଭାବିବ, ଆରେ ଏ କାମଟାକୁ ଏତେ ସମୟ କାହିଁକି ଦେବି, କେମିତି କମ୍ ସମୟରେ ହେବ, କିଛି ସ୍କ୍ରିପ୍ଟ ଲେଖିଦେଲେ ହେବନି କି ଯେ କାମଟା ଆପେ ଆପେ ହେଇଯିବ। ଏଇ ଯେଉଁ ଚେଷ୍ଟା, ଏଇଟା ହିଁ ତ ଇନୋଭେସନ୍, ସେ ତ ନିଜର ସମୟ ଆଉ ଏଫର୍ଟ ବଞ୍ଚାଇବାକୁ ଚାହୁଁଛି।
ଏକଦମ ସଠିକ୍ ଉଦାହରଣ ଦେଲେ, ଆଉ ଏଇଟା ଆମକୁ ତୃତୀୟ କାରଣ ପାଖକୁ ନେଇଯାଉଛି। ସେମାନେ ପ୍ରକ୍ରିୟାର ଅନ୍ଧତା ବା ପ୍ରୋସେସ୍ ବ୍ଲାଇଣ୍ଡନେସ୍‌କୁ ସାମ୍ନାକୁ ଆଣନ୍ତି। ଏଇଟା ବଡ଼ ସଂସ୍ଥାମାନଙ୍କରେ ଗୋଟେ ବଡ଼ ସମସ୍ୟା।
ପ୍ରୋସେସ୍ ବ୍ଲାଇଣ୍ଡନେସ୍ ମାନେ
ଆମେ କେଉଁ ଗୋଟେ କାମକୁ ଗୋଟେ ନିର୍ଦ୍ଦିଷ୍ଟ ଢଙ୍ଗରେ କରୁ, କାହିଁକିନା ସେଇଟା ବହୁଦିନରୁ ସେମିତି ହେଇଆସୁଛି ବା ନିୟମରେ ସେମିତି ଲେଖା ହେଇଛି। ଯଦିଓ ଆଜିକାଲି ସେ ପ୍ରଣାଳୀଟା ବହୁତ ଇନଏଫିସିଏଣ୍ଟ ହେଇଯାଇପାରେ, ବହୁତ ଜଟିଳ ହେଇଯାଇପାରେ ବା ହୁଏତ ସମ୍ପୂର୍ଣ୍ଣ ଅନାବଶ୍ୟକ ବି ହେଇପାରେ।
ଆଚ୍ଛା,
ତ ଯିଏ ବୁଦ୍ଧିମାନ ଆଳସୀ ସେ ତ ସହଜ ରାସ୍ତା ଖୋଜୁଛି, ସେ ପୁରୁଣା ଜଳ ପ୍ରକ୍ରିୟାକୁ ଦେଖି ସିଧା ପଚାରିବ, ଆମେ ଏ କାମଟା ଏମିତି କାହିଁକି କରୁଛୁ, ଏହାର କିଛି ଭଲ ବାଟ ନାହିଁ କି। ଏଇଟା ଗୋଟେ ବହୁତ ଜରୁରୀ ପ୍ରଶ୍ନ, ଯାହା ଅନେକେ ପଚାରିବାକୁ ଡରନ୍ତି ବା ସେ କଥା ମନକୁ ଆସେନି।
ସତ କଥା,
ତ ସେମାନେ ଏଇ ଯେଉଁ ଯେମିତି ଚାଲିଛି ଚାଲୁ ବା ଇନର୍ସିଆ ମାନସିକତା, ସେଇଟାକୁ ଭାଙ୍ଗିବାରେ ସାହାଯ୍ୟ କରନ୍ତି।
ବାଃ, ଏବେ ପୁରା ସ୍ପଷ୍ଟ ହୋଇଗଲା। ଏଇଠି କଥାଟା ଆହୁରି ମଜାଦାର ହେଉଛି। ମୋର ବି ଏକା ସରଳ ଅନୁଭୂତି ମନେ ପଡ଼ୁଛି। ମୁଁ ଥରେ ଗୋଟେ ନୂଆ ଅଫିସ ଯିବା ଆରମ୍ଭ କଲି। ସବୁ ଲୋକ ଗୋଟେ ଲମ୍ବା ବୁଲାଣିଆ ମେନ୍ ରୋଡ଼ରେ ଯାଉଥିଲେ। ମୋତେ ପ୍ରତିଦିନ ସେବାଟାରେ ଯିବାକୁ ଟିକେ କଷ୍ଟ ଲାଗୁଥିଲା, ସମୟ ବି ବେଶୀ ଯାଉଥିଲା। ତ ମୁଁ ଦିନେ ମ୍ୟାପ୍ ଦେଖିଲି, ଆଖପାଖ ଗଳିକନ୍ଦି ଟିକେ ଖୋଜିଲି, ଦେଖିଲି ଗୋଟେ ଛୋଟ ଗଳି ଅଛି ଯୋଉଟା ସିଧା ଅଫିସ ପାଖରେ ବାହାରୁଛି, ଟିକେ ସରୁ ରାସ୍ତା। ସେଇ ବାଟଟା ବ୍ୟବହାର କଲାରୁ ମୋର ପ୍ରାୟ 15 ମିନିଟ୍ ବଞ୍ଚିଗଲା, ଆଉ ଗାଡ଼ି ଚଲେଇବାର କଷ୍ଟ ବି କମିଗଲା।
ଦେଖିଲେ
ଆଉ କିଛି ଦିନ ପରେ ମୋର କିଛି ସାଙ୍ଗମାନେ ବି ସେଇ ବାଟଟା ୟୁଜ୍ କରିବା ଆରମ୍ଭ କରିଦେଲେ। ଏବେ ଏଇଟା ହୁଏତ ବହୁତ ବଡ଼ ଇନୋଭେସନ୍ ନୁହେଁ, କିନ୍ତୁ ସେଇ ଯେ ସହଜ ରାସ୍ତା ଖୋଜିବାର ଇଚ୍ଛା।
ଏକଦମ୍, ଆପଣଙ୍କର ଉଦାହରଣଟା ଏହି ଆଇଡିଆକୁ ପୂରାପୂରି ସ୍ପଷ୍ଟ କରୁଛି। ଆଉ ଯଦି ଆମେ ଏହାକୁ ଟିକେ ବଡ଼ ପର୍ସପେକ୍ଟିଭରୁ ଦେଖିବା, ତେବେ ଏଇଟା ଖାଲି ସେମିତି ନେଗେଟିଭ୍ ଆଳସ୍ୟ ନୁହେଁ, ଏଇଟା ହେଉଛି ଏଫିସିଏନ୍ସି ପାଇଁ, ଏଫେକ୍ଟିଭନେସ୍ ପାଇଁ ଗୋଟେ ପ୍ରକାର ଆଗ୍ରହ।
ହଁ, ମାନେ କାମଟାକୁ ଭଲ ଭାବରେ କରିବା ପାଇଁ।
ହଁ, ଏଇଟା ହେଉଛି ଯୋଉ ବେକାର ପରିଶ୍ରମ, ତା ପ୍ରତି ଗୋଟେ ବୁଦ୍ଧିମାନ ବିମୁଖତା। ଲକ୍ଷ୍ୟ ଖାଲି କମ୍ କାମ କରିବା ନୁହେଁ, ଲକ୍ଷ୍ୟ ହେଉଛି ରିଜଲ୍ଟ ପାଇବା ପାଇଁ ସବୁଠୁ ସହଜ, ସିଧା ଆଉ ରିସୋର୍ସ ସେଭିଂ ବାଟଟା ଖୋଜିବା,
କମ୍ ଖର୍ଚ୍ଚରେ କମ୍ ସମୟରେ।
ଏକ୍ଜାକ୍ଟଲି, ଖାଲି ଅଧିକ ଘଣ୍ଟା କାମ କରି ହାର୍ଡ ୱାର୍କ ଦେଖେଇବା ବଦଳରେ ସେମାନେ ୱାର୍କ ସ୍ମାର୍ଟର, ନଟ୍ ଜଷ୍ଟ ହାର୍ଡର୍ ଉପରେ ଫୋକସ୍ କରନ୍ତି। ଆଉ ଏହି ଆପ୍ରୋଚ୍ ତାଙ୍କୁ ବାଧ୍ୟ କରେ ପୁରୁଣା ସିଷ୍ଟମରୁ ବାହାରି ନୂଆ ସମାଧାନ, ନୂଆ ଟେକ୍ନିକ୍ ବାହାର କରିବାକୁ।
ମାନେ ଯୋଉଠି ଅନ୍ୟମାନେ ଗୋଟେ ଜଟିଳ ପ୍ରସେସ ଭିତରେ ପଶି କାମ କରୁଥିବେ, ଏମାନେ ଅଟକି ଯାଇ ଭାବିବେ ଏଟାକୁ ସରଳ କରିହେବ, ଆଉ ସେଇ ସରଳ କରିବାର ଇଚ୍ଛା ହିଁ ବୋଧେ ନୂଆ ବାଟ ବାହାର କରେ। କିନ୍ତୁ ଏଠି ଗୋଟେ ପ୍ରଶ୍ନ ଆସୁଛି, ଏଇ ଯୋଉ ବୁଦ୍ଧିମାନ ଆଳସ୍ୟ ଆଉ ସାଧାରଣ କାମଚୋରି ବା ଦାୟିତ୍ୱହୀନତା, ଏ ଦୁଇଟା ଭିତରେ ଲାଇନ୍ କେଉଁଠି କେମିତି ଜଣାପଡ଼ିବ?
ହଁ, ଏଇଟା ବହୁତ ଭଲ ପ୍ରଶ୍ନ ପଚାରିଲେ। ଲାଇନ୍ଟା ବେଳେବେଳେ ବହୁତ ସରୁ ହେଇପାରେ, କିନ୍ତୁ ମୁଖ୍ୟ ଫରକଟା ରହିଛି ଉଦ୍ଦେଶ୍ୟ ଆଉ ଫଳାଫଳରେ।
ଉଦ୍ଦେଶ୍ୟ ଓ ଫଳାଫଳ,
ହଁ। ବୁଦ୍ଧିମାନ ଆଳସ୍ୟର ଲକ୍ଷ୍ୟ ହେଲା କାମଟାକୁ ଅଧିକ ଭଲରେ କରିବା, କମ୍ ଏଫର୍ଟରେ କରିବା, ଆଉ ବୋଧହୁଏ ଆହୁରି ଭଲ ରେଜଲ୍ଟ ସହିତ କରିବା। ଏଇଟା ଗୋଟେ ପ୍ରୋବ୍ଲେମ୍ ସଲ୍ଭିଂ ମାଇଣ୍ଡସେଟ୍ରୁ ଆସେ। ଆଉ ଫଳାଫଳ କ'ଣ ହୁଏ? ଗୋଟେ ଭଲ ପ୍ରସେସ, ଗୋଟେ ନୂଆ ଟୁଲ୍ କିମ୍ବା ସମୟ ଆଉ ରିସୋର୍ସର ସଞ୍ଚୟ। କିନ୍ତୁ ଯୋଉଟା ସାଧାରଣ ଆଳସ୍ୟ ବା କାମଚୋରି, ସେଥିରେ କିଛି ଭଲ କରିବାର ଉଦ୍ଦେଶ୍ୟ ନଥାଏ, ଖାଲି କାମରୁ ଦୂରେଇ ରହିବାର ଇଚ୍ଛା ଥାଏ, ଫଳରେ କାମର କ୍ୱାଲିଟି କମିଯାଏ ବା କାମଟା ହୁଏନି।
ଆଚ୍ଛା,
ବୁଦ୍ଧିମାନ ଆଳସ୍ୟ କାମର ରେଜଲ୍ଟକୁ ସମାନ ବା ଆହୁରି ଭଲ କରିବାକୁ ଚେଷ୍ଟା କରେ, କିନ୍ତୁ କମ୍ ଏଫର୍ଟରେ।
ଠିକ୍ ବୁଝିଲି, ମାନେ ରେଜଲ୍ଟଟା ହିଁ ମୁଖ୍ୟ। ଯଦି କାହାର ଆଳସ୍ୟ ଗୋଟେ ଭଲ ଏଫିସିଏଣ୍ଟ ସଲ୍ୟୁସନ୍ ଆଣୁଛି, ତେବେ ସେଇଟା ହେଲା ବୁଦ୍ଧିମାନ ଆଳସ୍ୟ। ଯଦି ଖାଲି କାମ ଅଧା ରହୁଛି ବା ଖରାପ ହେଉଛି, ସେଇଟା ଖାଲି ଆଳସ୍ୟ, ରେଜଲ୍ଟ ହିଁ ଏହାକୁ ମାପିବ।
ସଠିକ୍। ଆଉ ଗୋଟେ କଥା ମନେ ରଖିବା ଦରକାର ଯେ ଏଇ ବୁଦ୍ଧିମାନ ଆଳସ୍ୟ ପାଇଁ ଆଗ ବୁଦ୍ଧି ଦରକାର, ଆନାଲିସିସ୍ କରିବାର କ୍ୟାପାସିଟି ଦରକାର। ଖାଲି ଅଳସୁଆ ହେଲେ ଚଳିବନି, ସମସ୍ୟାଟାକୁ ବୁଝିବା, ଅଲଗା ଅଲଗା ଅପ୍ସନ୍ ବିଷୟରେ ଭାବିବା, ଆଉ ଗୋଟେ ଭଲ ସହଜ ବାଟ ବାହାର କରିବା, ଏସବୁ ପାଇଁ ବୁଦ୍ଧି ଦରକାର।
ହଁ, ନହେଲେ ତ ସହଜ ବାଟ ଖୋଜି ହେବନି ନା?
ହଁ, ତେଣୁ ଏଇଟା ବୁଦ୍ଧି ଆଉ ଆଳସ୍ୟର ଗୋଟେ ମିଶ୍ରଣ, ଖାଲି ଆଳସ୍ୟ ନୁହେଁ। ଆଉ ଆମେ ଯୋଉ ସୋର୍ସ କଥା କହୁଥିଲେ, ସେଥିରେ ହ୍ୟାଶ୍ଟ୍ୟାଗ୍ ଲାଇଫ୍ ଲେସନ୍ସ, ହ୍ୟାଶ୍ଟ୍ୟାଗ୍ କର୍ପୋରେଟ୍ ଲାଇଫ୍, ଏମିତି ଟ୍ୟାଗ୍ ଅଛି। ଏଥିରୁ ଲାଗୁଛି ଏଇଟା ବାସ୍ତବ ଅନୁଭୂତିର ଆସିଥିବା ଗୋଟେ ଶିକ୍ଷା, କେମିତି କାମ ଜାଗାରେ ସ୍ମାର୍ଟ ଭାବରେ ଏଫିସିଏନ୍ସି ବଢ଼େଇ ହେବ।
ତେବେ ଏ ପୂରା ଆଲୋଚନାରୁ ମୁଖ୍ୟ କଥା କ'ଣ ବାହାରିଲା? ଆମେ ଏଥିରୁ କ'ଣ ଶିଖିପାରିବା?
ଦେଖନ୍ତୁ, ମୁଖ୍ୟ କଥା ହେଲା ଯେ ଆମେ ଆଳସ୍ୟକୁ ସବୁବେଳେ ଗୋଟେ ଖରାପ ଜିନିଷ ବୋଲି ଭାବିବା ଦରକାର ନାହିଁ। ଯେତେବେଳେ ଏଇ ଆଳସ୍ୟ ସାଙ୍ଗରେ ବୁଦ୍ଧି, କ୍ରିଟିକାଲ୍ ଥିଙ୍କିଂ ଆଉ ପ୍ରୋବ୍ଲେମ୍ ସଲ୍ଭ କରିବାର ଇଚ୍ଛା ମିଶିଯାଏ, ଏଇଟା ଗୋଟେ ବହୁତ ପାୱାରଫୁଲ୍, କ୍ରିଏଟିଭ୍ ଆଉ ଇନୋଭେଟିଭ୍ ଫୋର୍ସ ହେଇପାରେ। କାମକୁ ସହଜ କରିବା, ସରଳ କରିବା ଆଉ ଅଧିକ ଇଫେକ୍ଟିଭ୍ କରିବାର ଯୋଉ ସ୍ୱାଭାବିକ ମଣିଷର ଇଚ୍ଛା, ସେଟା ହିଁ ପ୍ରକୃତରେ ଅନେକ ନୂଆ ଆବିଷ୍କାର, ଭଲ ପ୍ରୋସେସ୍ ଆଉ ଟେକ୍ନୋଲୋଜିକାଲ ପ୍ରୋଗ୍ରେସ୍ର ମୂଳଦୁଆ ହେଇପାରେ। ଏହା ପୁରୁଣା ଇନ୍ଏଫିସିଏଣ୍ଟ ସିଷ୍ଟମ୍ଗୁଡ଼ାକୁ ଚ୍ୟାଲେଞ୍ଜ କରେ ଆଉ ଇମ୍ପ୍ରୁଭ୍‌ମେଣ୍ଟ ପାଇଁ ବାଟ ତିଆରି କରେ।
ମାନେ ଆଗକୁ ଯେତେବେଳେ କେହି କାମକୁ ସହଜ କରିବା ପାଇଁ କିଛି ସର୍ଟକଟ୍ ବା ନୂଆ ବାଟ ଖୋଜୁଥିବ, ତାକୁ ଖାଲି ଅଳସୁଆ କହିଦେବା ବଦଳରେ ବୋଧହୁଏ ଟିକିଏ ଅଟକି ଭାବିବା ଦରକାର ଯେ ସେ ହୁଏ ଗୋଟେ ବୁଦ୍ଧିମାନ ସମାଧାନ ଆଡ଼କୁ ଇସାରା କରୁଛି।
ଏକଦମ୍।
ତାହେଲେ ଆଜିର ଆଲୋଚନାର ମୁଖ୍ୟ କନ୍କ୍ଲୁଜନ୍ ହେଲା, ଏଇଟା ଗୋଟେ ଏମିତି ଆଇଡିଆ ଯାହା ଶୁଣିବାକୁ ଓଲଟା ଲାଗିଲେ ବି ଗଭୀର ଅର୍ଥ ରଖୁଛି, ଯେ ଏକ ପ୍ରକାର ବୁଦ୍ଧିମାନ ଆଳସ୍ୟ ପ୍ରକୃତରେ ଇନୋଭେସନ୍ ପାଇଁ ଗୋଟେ ବଡ଼ ପ୍ରେରଣା ହେଇପାରେ, କାରଣ ଏଇଟା ଲୋକଙ୍କୁ ବାଧ୍ୟ କରେ ଖାଲି ଅଧିକ ପରିଶ୍ରମ କରିବା ବଦଳରେ ଅଧିକ ସ୍ମାର୍ଟ, ଏଫିସିଏଣ୍ଟ ଆଉ ଇଫେକ୍ଟିଭ୍ ସଲ୍ୟୁସନ୍ ଖୋଜିବା ପାଇଁ।
ହଁ, ପୁରାପୁରି ଠିକ। ଆଉ ଆମେ ଆଗରୁ ଯେମିତି ଟିକେ ଇସାରା ଦେଇଥିଲୁ, ଏଇ ଯୋଉ ଆଇଡିଆ, ଏହାର ଗୋଟେ ବ୍ୟକ୍ତିଗତ କନେକ୍ସନ୍ ବି ଅଛି। ଆମେ ଯେଉଁ ସୋର୍ସରୁ କଥାବାର୍ତ୍ତା ଆରମ୍ଭ କଲେ, ସେଥିରେ କିଛି ହାସ୍ଟ୍ୟାଗ୍ ଅଛି ଯାହା ଏହାର ବ୍ୟାକ୍ଗ୍ରାଉଣ୍ଡ ବିଷୟରେ ଆହୁରି କିଛି କହୁଛି।
ହଁ, କ'ଣ ସେଗୁଡ଼ିକ?
ସେଗୁଡ଼ିକ ହେଲା ହାସ୍ଟ୍ୟାଗ୍ ରୂପେଶ ଦିଲ୍ସେ, ହାସ୍ଟ୍ୟାଗ୍ କର୍ପୋରେଟ୍ ଲାଇଫ୍, ହାସ୍ଟ୍ୟାଗ୍ ଲାଇଫ୍ ଏକ୍ସପିରିଏନ୍ସ ଆଉ ହାସ୍ଟ୍ୟାଗ୍ ଲାଇଫ୍ ଲେସନ୍ସ।
ଓହୋ, ହାସ୍ଟ୍ୟାଗ୍ ରୂପେଶ ଦିଲ୍ସେ, ଏହାର ମାନେ ରୂପେଶ ହୃଦୟରୁ, ଏମିତି କିଛି। ଏଇଟା କ'ଣ ସୂଚାଉଛି?
ହଁ, ଆପଣ ଠିକ୍ ଧରିଛନ୍ତି। ରୂପେଶ ଦିଲ୍ସେ ସାଧାରଣତଃ ଇଣ୍ଡିକେଟ୍ କରେ ଯେ ଏଇ ଆଇଡିଆଟା ରୂପେଶ ଜେନ୍ ନାମକ ଜଣେ ବ୍ୟକ୍ତିଙ୍କର ନିଜସ୍ୱ ଭାବନା, ମାନେ ତାଙ୍କ ହୃଦୟରୁ ଆସିଥିବା କଥା। ଆଉ ବାକି ହାସ୍ଟ୍ୟାଗ୍ଗୁଡ଼ିକ ହାସ୍ଟ୍ୟାଗ୍ କର୍ପୋରେଟ୍ ଲାଇଫ୍, ହାସ୍ଟ୍ୟାଗ୍ ଲାଇଫ୍ ଏକ୍ସପିରିଏନ୍ସ, ହାସ୍ଟ୍ୟାଗ୍ ଲାଇଫ୍ ଲେସନ୍ସ, ଏ କଥାକୁ ଆହୁରି ସପୋର୍ଟ କରୁଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏଇ ଯୋଉ ଧାରଣା, ବୁଦ୍ଧିମାନ ଆଳସୀ ହିଁ ଅଭିନବ ହୁଅନ୍ତି, ଏଇଟା କୌଣସି ଥିଓରି ବା କିତାବୀ କଥା ନୁହେଁ। ବରଂ ଏଇଟା ରୂପେଶ ଜେନ୍ଙ୍କ ବାସ୍ତବ କାମଜାଗାର ଅନୁଭୂତି, ବିଶେଷ କରି କର୍ପୋରେଟ୍ ଦୁନିଆର ଅନୁଭୂତି ଓ ସେଥିରୁ ମିଳିଥିବା ଜୀବନର ଶିକ୍ଷା ଉପରେ ଆଧାରିତ। ଏଇଟା ଏହି ପୁରା ଆଇଡିଆକୁ ଗୋଟେ ପର୍ସନାଲ୍ ଆଉ ଅଥେଣ୍ଟିକ୍ ଟଚ୍ ଦେଉଛି।
ଏଇଟା ପ୍ରକୃତରେ ବହୁତ ଇମ୍ପୋର୍ଟେଣ୍ଟ। ଯେତେବେଳେ ଗୋଟେ ଆଇଡିଆ କାହାର ନିଜ ରିଅଲ୍ ଲାଇଫ୍ ଏକ୍ସପିରିଏନ୍ସରୁ ଆସେ, ତା'ର ଓଜନ ବଢ଼ିଯାଏ। ସେଇଟା ଖାଲି ଗୋଟେ ଥିଓରି ହେଇ ରହେନି, ଗୋଟେ ପ୍ରାକ୍ଟିକାଲ୍ ଶିକ୍ଷା ହେଇଯାଏ। ଆଉ ଶ୍ରୋତାମାନେ ବି ବୋଧେ ଏହା ସହ ଅଧିକ ରିଲେଟ୍ କରିପାରିବେ।
ନିଶ୍ଚୟ। ଆଉ ଏହି ଆଲୋଚନା ଶେଷ କରିବା ଆଗରୁ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତା କରିବା ଭଳି ବିଷୟ ଛାଡ଼ିଯିବାକୁ ଚାହିଁବି। ଆମେ କଥା ହେଲେ ପ୍ରୋସେସ୍ ବ୍ଲାଇଣ୍ଡନେସ୍ ବିଷୟରେ, ମାନେ ଆଖି ବୁଝି ଗୋଟେ ଢଙ୍ଗରେ କାମ କରିଚାଲିବା, କାରଣ ସବୁବେଳେ ସେମିତି ହିଁ ଆସିଛି।
ହଁ, ବିନା କୌଣସି ପ୍ରଶ୍ନରେ।
ତେବେ ଶ୍ରୋତାମାନେ ନିଜ ପାଇଁ ଟିକେ ଭାବିପାରନ୍ତି କି ତାଙ୍କ ନିଜ କାମ ଜାଗାରେ, ତାଙ୍କ ଟିମ୍‌ରେ, ଏପରିକି ତାଙ୍କ ପର୍ସନାଲ୍ ଲାଇଫ୍‌ରେ ଏଇ ପ୍ରୋସେସ୍ ବ୍ଲାଇଣ୍ଡନେସ୍ କୋଉ କୋଉ ଜାଗାରେ ଅଛି, କୋଉ କାମଗୁଡ଼ାକୁ ସେମାନେ ଏମିତି ହୁଏ ଭାବି ଗ୍ରହଣ କରିନେଇଛନ୍ତି ବିନା କୌଣସି ପ୍ରଶ୍ନରେ?
ଏହା ଏକ ଭଲ ପ୍ରଶ୍ନ।
ଆଉ ତା ସହିତ ରିଲେଟେଡ୍ ପ୍ରଶ୍ନ ହେଲା ସେଇ ଜାଗାଗୁଡ଼ିକରେ ଟିକିଏ ବୁଦ୍ଧିମାନ ଆଳସ୍ୟର ପ୍ରୟୋଗ, ମାନେ ସହଜ, ସରଳ ବା ଅଧିକ ଇଫେକ୍ଟିଭ୍ ବାଟ ଖୋଜିବାର ଯୋଉ ମାଇଣ୍ଡସେଟ୍, ସେଇଟା କ'ଣ ଗୋଟେ ଭଲ ବାଟ ବାହାର କରିବାରେ ସାହାଯ୍ୟ କରିପାରିବ? ଏ ବିଷୟରେ ଆମ ସୋର୍ସ ବେଶୀ କିଛି କହିନି, କିନ୍ତୁ ଏଇଟା ନିଜ ଅନୁଭୂତିକୁ ନେଇ ଚିନ୍ତା କରିବା ପାଇଁ ଗୋଟେ ଭଲ ଷ୍ଟାର୍ଟିଂ ପଏଣ୍ଟ ହେଇପାରେ।
କେଉଁଠି କମ୍ ଏଫର୍ଟରେ ଅଧିକ ବୁଦ୍ଧି ଲଗାଇ ଭଲ ରେଜଲ୍ଟ ପାଇହେବ?
ଏକଦମ, ଏଇଟା ହିଁ ଆଜିର ଆଲୋଚନାର ଏକ ମୁଖ୍ୟ ଚିନ୍ତନୀୟ ଦିଗ।